శ్రీ శ్రీ గౌరగాయ శ్రీ శ్రీకృష్ణ బలరామ శ్రీ శ్రీ జగన్నాథ సోదరమారాయణ శ్రీ రాధాకృష్ణచంద్ర శ్రీ లక్ష్మీ శ్రీదే శ్రీ శ్రీ శ్రీధరామకరి శిరగురుదర్శి శ్రీమద్భక్తి శ్రీకాంతి ఇష్కన ప్రతిష్టాచార్య శిష్యమంది శ్రీభక్తి వేదాంత శ్రీకృపారు పద్మ కడి అదే చెప్పిన చరిత్రాంత ప్రథమ అధ్యాయ శ్లోక వాస్తవిక కథారంభ కరివా గతకాలి ఆమె పద విశ్రాం దే భగవానకర చైతన్య మహాప్రభు పురుషోత్తమ 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 ధామ లీళాకు వర్ణనా కొడుకులే ఈ బలిశై రాస్తారే శ్రీ మహాప్రభు రహిసంది గంభీరామకరే టీకే ఆగ్రు గల రహివ సిద్ధ గోకుళ సిద్ధి రహిసంది హరిదాస్ ఠాకూర్ నమాచార్య ఏం మహాప్రభు ఏమి భావి తను సబుదిన జగన్నాథ దర్శన కరి ఉపభోగ దర్శన కరి ତାପରେ ଆସି ତାଙ୍କୁ ଦର୍ଶନ ଦେଉଥିଲେ। ଏହିଭଳି ଭାବେ ରୂପ ଗୋସ୍ୱାମୀ ଭଗବାନଙ୍କର କୃପା ପ୍ରାପ୍ତ ହେଉଥିଲେ। ପ୍ରଭୁ କୃପା ପାଇଁ ରୂପେ ଆନନ୍ଦ ପା ଭଗବାନଙ୍କର କୃପା ପ୍ରାପ୍ତ ହେଲେ କେତେ ଆନନ୍ଦ ନ ହେବ ତାଙ୍କର। ଏହିଭଳି ଭାବରେ ଆମେ ଆଜି ଆରମ୍ଭ କରିବା ବାସ୍ତବ ଶ୍ଳୋକ କଥା। ଭକ୍ତଗଣ ଲୟା କହିଲା ଗୁଣ୍ଡିଚା ମାର୍ଜନ, ଆୟୁଟଟା ଆସି କହିଲା ବନ୍ୟ ଭୋଜନ। ଏସବୁ ଲୀଳା ଆଗରୁ ବର୍ଣ୍ଣନା କରାଯାଇଛି। ବନ୍ୟ ଭୋଜନ ଆଉ ଗୁଣ୍ଡିଚା ମାର୍ଜନ ରଥଯାତ୍ରା ପୂର୍ବ ଦିନ ଗୁଣ୍ଡିଚା ମାର୍ଜନ କରାଯାଏ। ଗୁଣ୍ଡିଚା ମାର୍ଜନର ଉଦ୍ଦେଶ୍ୟ ବର୍ଣ୍ଣନା କରାଯାଇଛି। ଗୁଣ୍ଡିଚା ଯେଉଁଭଳି ଭାବରେ ପରିଷ୍କାର ହୋଇକରି ପରିଷ୍କାର ହେଲା ପରେ ସେଠି ଭଗବାନ ଆସିକରି ବିଜୟ ହେବେ। ଜଗନ୍ନାଥ ଜଗନ୍ନାଥ ବଳଦେବ ସୁଭଦ୍ରା ଏ ଆସିକରି ନବଦିନ ଯାତ୍ରା ଏଇଠି ଭଗବାନ ବିରାଜମାନ କରିବେ। ତା ପୂର୍ବରୁ ସେ ସବୁକୁ ସଫା କରୁଥିଲେ। ଗୁଣ୍ଡିଚା ମାର୍ଜନ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀ ଯେଉଁ ରହିଛି ସେଇ ପୁଷ୍କରିଣୀରୁ ଜଳ ଆସିକରି ଲାଇନ ଲାଗିକି ସବୁ ଜଳ ଆଣିକି ଦେଉଥାନ୍ତି। ଏଇଭଳି ଭାବରେ ବହୁତ ଜଳରେ ସବୁ ସଫା କରି ଭଗବାନ ନିଜେ ତାଙ୍କର ବସ୍ତ୍ରରେ ଉତ୍ତରରେ ତାକୁ ସଫା ନିଜେ ସଫା କରିଥାନ୍ତି। ଏସବୁ ବର୍ଣ୍ଣନା କରାଯାଇ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏବଂ ମୋ କଥା ରହିଛି ସେଥିରେ ଗୁଣ୍ଡିଚା ମାର୍ଜନ ଲୀଳା। ତେଣୁ ଗୁଣ୍ଡିଚା ମାର୍ଜନ ଯାଇକରି ଆୟୁଟଟା ଆସି କହିଲା ବନ୍ୟ ଭୋଜନ। ଗୁଣ୍ଡିଚା ମାର୍ଜନ ପରେ ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲେ। ଜଗନ୍ନାଥ ମହାପ୍ରସାଦ ସବୁ ଆୟୁତଟା ସେଇଠି ରହିଛି। ଗୋଟେ ପବନ ବଣ କ'ଣ ବନ ଉପବନରେ ଫୁଲ ଫଳ ସବୁ ବନରେ ସେଇଠି ସବୁ ସେମାନେ ସବୁ ବର୍ତ୍ତମାନ ସହିତ ମହାପ୍ରଭୁ ଯାଇକରି ପକେଇବେ। ତେଣୁ ଏଇଭଳି ଭାବରେ ଆୟୁତଟାରେ ସେଠି ବନ୍ୟ ଭୋଜନ କରୁଥିଲେ। ଆମେ ଶୁଣୁଥିଲୁ ସକାଳେ ଶୁକ୍ରବେଳା କିନ୍ତୁ ଭଗବାନଙ୍କ ବନ୍ୟ ଭୋଜନ ଯମୁନା ପୁଲିନୀରେ ବନ୍ୟ ଭୋଜନ କରୁଥିଲେ। ସେହିଭଳି ଭାବରେ ଭଗବାନ ଯେତେବେଳେ ବଣଭୋଜନ କରୁଥିଲେ ତାଙ୍କର ସେଇ ଲୀଳା ମନେ ପଡ଼ୁଥିଲା। କେମିତି ବ୍ରହ୍ମା ଆସି ତାଙ୍କର ବର୍ଷାମାନେ ନେଇଯାଇଥିଲେ ଏସବୁ ଲୀଳା ଆମେ ଶ୍ରବଣ କରିଛେ। ତେଣୁ ବନ୍ୟଭୋଜନ ତାପରେ ବନ୍ୟଭୋଜନ ଚାଲିଲା। ପିକନିକ ଭଳି ସବୁ ବହୁତ ଭକ୍ତ ଆସିଥିଲେ ରଥଯାତ୍ରା ଦର୍ଶନ କରିବା ପାଇଁ। ସମସ୍ତେ ସୁଯୋଗ ପାଇଲେ ମହାପ୍ରଭୁଙ୍କର ସଙ୍ଗ ଲାଭ କଲେ। ମହାପ୍ରଭୁ ନିଜେ ସଫା କରୁଛନ୍ତି ସ୍ୱୟଂ ଭଗବାନ। ଆଉ ଭକ୍ତଙ୍କ କଥା କ'ଣ କହିବା, ଭଗବାନ ନିଜେ ଭକ୍ତ ରୂପରେ ଆସି ସଫା କରୁଛନ୍ତି, ମାର୍ଜନ କରୁଛନ୍ତି, ପରିଷ୍କାର କରୁଛନ୍ତି। ତେଣୁ ତାଙ୍କର ଲୀଳାରେ ଯେଉଁମାନେ ଭାଗ ନେଇଥିଲେ କେତେ ତାଙ୍କର ଭାଗ୍ୟ ନ ହୋଇଥିବ। ମହାପ୍ରଭୁଙ୍କର କୃପା ପ୍ରାପ୍ତି ବହୁତ ଲୀଳା ବିଷୟରେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଜଣେ ବୈଷ୍ଣବ କ'ଣ କଲେ, ଏସବୁ ମହାପ୍ରଭୁ ନିଜେ ସଫାସଫି କରୁଛନ୍ତି। ଜଣେ ଆସିକି ବୈଷ୍ଣବ ଜଣେ ମହାପ୍ରଭୁଙ୍କର ପାଦ ଧୋଉତ କରି ସେ ଜଳ ପାନ କରିଦେଲେ। ମହାପ୍ରଭୁ ଜଳ ପାଦ ଧୋଉତ କରି ଜଳ ପାନ କରିଦେଲେ। ମହାପ୍ରଭୁ ଦେଖ କହିଲେ ସ୍ୱରୂପ ଦାମୋଦର ତାଙ୍କର ଅନ୍ୟମାନଙ୍କୁ କହିଲେ ଦେଖ ତମର ଗୌଡ଼ିଆ ଏଭଳି ଭାବରେ କରିଛି। ଏଭଳି ଭାବରେ ସବୁ ଲୀଳା ରହୁଛି, ବହୁତ କଥା ରହିଛି ଗୁଣ୍ଡିଚା ମାର୍ଜନ ଲୀଳାରେ। ଯାହା ହଉ ଏହିଭଳି ଭାବରେ ସରିଲା ପରେ ସବୁ ବନଭୋଜନ କଲେ, ତେଣୁ ଏଠି କହିଲେ ପ୍ରସାଦ ଖାଏ ହରି ବୋଲେ ସର୍ବଭକ୍ତ ଜନ, ହରି ହରି କହିକିରି ପ୍ରସାଦ ପ୍ରସାଦ ପାଉଛନ୍ତି। ଦେଖି ହରିଦାସ ରୂପେର ହର୍ଷିତ ମନ, ଗୋସ୍ୱାମୀ ଏବଂ ହରିଦାସ ଠାକୁର ଏସବୁ ଦେଖିକିରି ବହୁତ ଆନନ୍ଦିତ ହେଉଛନ୍ତି, ହର୍ଷିତ ମନ। ଗୋବିନ୍ଦ ଦ୍ୱାରା ପ୍ରଭୁର ଶେଷ ପ୍ରସାଦ ପାଇଲା, ପ୍ରେମେ ମତେ ଦୁଇଜଣ ନାଚିତେ ଲାଗିଲା। ମହାପ୍ରଭୁ ଯେଉଁ ପ୍ରସାଦ ପାଇଲେ, ସେ ପ୍ରସାଦକୁ ଯେଉଁ ଅବଶେଷ ଭଗବାନ ଯାହା ପାଇବେ, ଯେତିକି ଥିଲା ତାଙ୍କୁ ପାଇଲେ ମୋତେ ସେତିକି ରହିବ, ମହାପ୍ରଭୁ ପୂର୍ଣ୍ଣ ସିଏ ଏମିତି ନୁହଁ। ଦିଆଯାଇଥିଲା ଗୋଟିଏ କୋଡ଼ୁଆ ଦିଆଯାଇଥିଲା, ଆଉ ସେ କିଛି ଖାଇଲେ ଦେଇଦେଲେ, ସେ ଗୋଟିଏ କୋଡ଼ୁଆ କୋଡ଼ୁଆ ଯାକ ଖାଇଲେ ମଧ୍ୟ ସେ ଗୋଟିଏ କୋଡ଼ୁଆ ରହିବ ଭଗବାନ ସିଏ। ତେଣୁ ତାଙ୍କର ଯେଉଁ ଉଚ୍ଚିଷ୍ଟ ମହାପ୍ରସାଦ, ଭଗବାନଙ୍କର ଉଚ୍ଚିଷ୍ଟକୁ ମହାପ୍ରସାଦ କୁହାଯାଏ, ଏବଂ ଭଗବାନଙ୍କର ଯେଉଁ ଉଚ୍ଚିଷ୍ଟକୁ ଯଦି ତାଙ୍କର ଭକ୍ତଙ୍କୁ ଦିଆଯାଏ ସେଇଟା ମହାମହାପ୍ରସାଦ କୁହାଯାଏ। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି ମହାମହାପ୍ରସାଦ, ଭଗବାନଙ୍କର ପ୍ରସାଦ ଅପେକ୍ଷା ତାଙ୍କର ଭକ୍ତଙ୍କର ପ୍ରସାଦ ଆହୁରି ଅଧିକ ତା'ର ରହିଛି, କ'ଣ ତା'ର ଯେଉଁ ମହାତ୍ମ୍ୟ ମହାମହା। ଏଠି କହିଲେ ଗୋଟିଏ ମହା ଲାଗିଲା, ସେଠି ମହାମହା ଦୁଇଥର ଲାଗିଲା। ତେଣୁ ଯାହା ହଉ, ମହାପ୍ରଭୁ ନିଜେ ସେ ପ୍ରସାଦ ପାଉଥିଲେ, ଆଉ ତାଙ୍କର ସେ ପ୍ରସାଦକୁ ତାଙ୍କର ବା ଉଚ୍ଚିଷ୍ଟକୁ ପ୍ରଦାନ କରିଥିଲେ। ଗୋବିନ୍ଦ ତାଙ୍କର ଗୁରୁ ଭାଇ ହେବେ, ଈଶ୍ୱର ଗୁରୁଙ୍କର ସିଏ ମଧ୍ୟ ଶିଷ୍ୟ, ଇଏ ମଧ୍ୟ ମହାପ୍ରଭୁ ମଧ୍ୟ ଶିଷ୍ୟ, କିନ୍ତୁ ଈଶ୍ୱର ଗୁରୁ ତାଙ୍କୁ କହିଥିଲେ ତୁମେ ଯାଇକରି ଚୈତନ୍ୟଙ୍କ ପାଖରେ ତାଙ୍କର ଯାଇ ସେବା କର, ଏଇଭଳି ଭାବରେ କହିଥିଲେ। ତେଣୁ ଈଶ୍ୱର ଗୁରୁ ଯେତେବେଳେ ଚାଲିଗଲେ, ସେ ଆସିଲେ, ଗୋବିନ୍ଦ ଆସିକରି କହିଲେ ମହାପ୍ରଭୁ, ସେ କଥା କହିଲେ ମୋତେ ଗୁରୁଦେବ ପଠାଇଛନ୍ତି ଆପଣଙ୍କ ସେବା କରିବା ପାଇଁ। ତେଣୁ ମହାପ୍ରଭୁ କହିଲେ, ଦେଖ ଇଏ ଆମର ଗୁରୁ ଭାଇ, ଇଏ ମୋର କେମିତି ସେବକ ହେବେ? ଏଇଭଳି ଭାବେ ପଚାରିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ। ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବହୁତ ପଣ୍ଡିତ ବ୍ୟକ୍ତି, ସେ କହିଲେ ଗୁରୁଦେବ ଯାହା କହିଲେ ସେଇଟା ଗ୍ରହଣ କରାଯିବ, ସେ ଏଇଭଳି ଭାବେ ନିର୍ଣ୍ଣୟ ଦେଲେ। ଏଠି ଗୋଟେ ସ୍ଥାନରେ ଏଇଭଳି ଭାବରେ କଥା ରହିଛି, ଆପଣ ଜାଣିପାରିବେନି କେଉଁଟା କରିବା କଥା। ଗୋଟେ ଥର ମହାପ୍ରଭୁ ଜଣେ ଭକ୍ତ ଜଣେ ପଚାରିଲେ, କହିଲେ ଆମେ ହେଉଛେ ଭକ୍ତ, ଆମେ ହେଉଛୁ ଭଗବାନ ଆମର ସ୍ୱାମୀ, ଆମେ ତାଙ୍କର ପତ୍ନୀ ଭଳି। ପତ୍ନୀଙ୍କର ଧର୍ମ ହେଉଛି ସେ ସ୍ୱାମୀଙ୍କର ନାମ ନେବେ ନାହିଁ, ସ୍ୱାମୀଙ୍କର ନାମ ନେବେ ନାହିଁ ପତ୍ନୀଙ୍କର। ଇଏ ଗୋଟେ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ସ୍ୱାମୀଙ୍କ ନାମ ନେବେ ନାହିଁ। କିନ୍ତୁ ଏଇ ଯେଉଁ ନାମ ତୁମେ ନେଉଛ, ମହାମନ୍ତ୍ର କରୁଛ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ, ଭଗବାନଙ୍କ ନାମ, ତୁମେ ସ୍ୱାମୀଙ୍କର ନାମ କେମିତି ତୁମେ ନେଉଛ? ଏଇଭଳି ଭାବରେ କହିଲେ, ଜଣେ ପ୍ରଶ୍ନ ପଚାରିଲେ ଅଦ୍ୱୈତ ଚାଲିଛନ୍ତି। ତେଣୁ ଏଇ ଯେଉଁ ପ୍ରଶ୍ନ ପଚାରିଲେ, ସେଠି ମହାପ୍ରଭୁ ଥିଲେ, ତେଣୁ ସେ କହିଲେ ଆପଣ ମହାପ୍ରଭୁ ପଚାରନ୍ତୁ, ଅଦ୍ୱୈତ ଚାଲିଛ ନିତ୍ୟାନନ୍ଦ ସବୁ ଥିଲେ, ସେଇଠି ସବୁ ପ୍ରଶ୍ନ ପଚାରିଲେ, ତେଣୁ ସେ କହିଲେ ମହାପ୍ରଭୁ ପଚାରନ୍ତୁ, ସେ ତାର ଉତ୍ତର ଦେବେ, ଆମେ ଜାଣିପାରୁନୁ କ'ଣ କରାଯିବ, କି କହିପାରିବେ କ'ଣ କହିପାରିବେ ତାର ଉତ୍ତର, ମହାପ୍ରଭୁ ତ ଉତ୍ତର ଦେବେ, ଆମେ ସେଇଟା କହିବା, କିନ୍ତୁ ତା ପୂର୍ବରୁ ଆମେ ଜାଣିବା ପାଇଁ ଚାହିଁବା କି କହିପାରିବେ ତାର ଉତ୍ତର ଦେବେ, ଜାଣିଥିବେ ମହାପ୍ରଭୁ କହିଲେ, ଆମେ କହିଦେଲେ ସେଇ କଥାଟାକୁ କହିଲେ ତାର ଗୁରୁତ୍ୱ ଏତେ ରହିବନି, କିନ୍ତୁ ପ୍ରଶ୍ନ ପଚାରିକି କହିଲା ବେଳେ ତାର ଗୁରୁତ୍ୱ ବଢ଼ିଯିବ, ଡବଲ ହେଇଯିବ ତାର, ଏଥିରେ ସମସ୍ତଙ୍କ ଆଟେନସନ୍ ଆସିଯିବ, କ'ଣ ହେଇପାରେ କ'ଣ ହେଇପାରେ, ସମସ୍ତେ ଚିନ୍ତା କରିବେ, ନହେଲେ ମନଟା ଇଆଡ଼େ ସିଆଡ଼େ ଇଆଡ଼େ ସିଆଡ଼େ ଯାଉଥିବ ବା ଯାହା ବି ହେଉଥିବ, ଏଇଟା ହେଲେ ତାର ଚିନ୍ତା କରିବେ କ'ଣ ହେଇପାରେ କ'ଣ ହେଇପାରେ, ପରା ସବୁ ଚିନ୍ତା କରୁଥିବେ, ଭୋର ମୋର ସବୁ ଚିନ୍ତା କରୁଥିବେ। ମହାପ୍ରଭୁ ଉତ୍ତର ଦେଲେ, ଆଉ କହିଲେ ସ୍ତ୍ରୀର ଧର୍ମ ହେଉଛି ସ୍ୱାମୀର ଆଜ୍ଞା ପାଳନ କରିବେ, ଆଉ ସ୍ୱାମୀର ଆଜ୍ଞା ହେଉଛି ତାଙ୍କର ନାମ ନେବା ପାଇଁ, ତେଣୁ ସେ ସେଠି ନେବେ। ଏଭଳି ଭାବରେ ଗୋଟେ ଗୋଟେ ପ୍ରଶ୍ନ ଅଛି, କେଉଁଟା କରିବ ଧର୍ମ ସଙ୍କଟ ହେଇଯାଏ, ସେଥିପାଇଁ କହିଲେ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟାନ ମହାଜନ ଦିନ ଗତ ସପନ୍ଥା। ଯେମିତି ଅର୍ଜୁନ କହିଲେ, ଅର୍ଜୁନ କହିଲେ କେମିତି ମୁଁ ତାଙ୍କୁ ମାରିବି, ଇଏ ମୋର ପିତାମହ, ଇଏ ମୋର ଗୁରୁ, ଇଏ ମୋର ଇଏ, ଏଇଭଳି ଭାବରେ ତୁମେ କ'ଣ ମାରିଛ କି? କୃଷ୍ଣଙ୍କୁ ପଚାରିଲେ ମଧୁସୂଦନ, ତୁମେ କ'ଣ ତୁମ ପିତାଙ୍କୁ ହତ୍ୟା କରିଛ, ତୁମେ ମଧୁ ଦୈତ୍ୟଙ୍କୁ ହତ୍ୟା କରିଛ, ତୁମ ପିତାଙ୍କୁ ତୁମ ଗୁରୁଙ୍କୁ ସଞ୍ଜୀବନୀକୁ ସୁଦନ କରି କୁହାଯାଇଛି, ଗୁରୁଙ୍କୁ ହତ୍ୟା କରିପାରିବ ତୁମେ? ଏଇଭଳିଆ ଅର୍ଜୁନ ପ୍ରଶ୍ନ ପଚାରିଲେ। ଏ ଯେଉଁ ଧର୍ମ ସଙ୍କଟ ସବୁ ରହିଛି, ଧର୍ମ ସଙ୍କଟରେ ମହାଜନ ମାନେ ଯେଉଁଭଳି ଭାବରେ ନିର୍ଣ୍ଣୟ କରିଯାଇଛନ୍ତି ସେଇଟା ଗ୍ରହଣ କରାଯିବ। ତେଣୁ ସର୍ବମ ଭଟ୍ଟାଚାର୍ଯ୍ୟ ଏଇଭଳି ଭାବରେ ଯେତେବେଳେ କହିଲେ, ସେ ଗୋବିନ୍ଦକୁ ନିଜର ସେବକ ରୂପରେ ରଖିଲେ। ଗୋବିନ୍ଦ ତାଙ୍କ ଗୁରୁ ଭାଇ, ତେଣୁ ଏ ଗୋବିନ୍ଦଙ୍କ ଦ୍ୱାରା ସେ କ'ଣ କଲେ, ପଠାଇଲେ ହରିଦାସ ଠାକୁରଙ୍କୁ ଆଉ ରୂପ ଗୋସ୍ୱାମୀ ପାଖକୁ ପ୍ରସାଦ ପଠାଇଲେ। ଉଚ୍ଚିଷ୍ଟ ଉଚ୍ଚିଷ୍ଟ ମାନେ ସ୍କୁଲ, ଯେତିକି କୋଡ଼ିଆ ଭବନ ପୁଢ଼ୁଆ ଭବନ ଦିଆଯାଉଥିଲା ପ୍ରସାଦ, ସେତିକି କୋଡ଼ୁଆ ପଠାଇଦେଲେ ତାଙ୍କୁ ଉଚ୍ଚିଷ୍ଟ। ହଁ, ଭଗବାନ ଯାହା ଖାଇବେ ସେତିକି ରହିବ, ସେ ହେଉଛନ୍ତି ପୂର୍ଣ୍ଣ। ଯାହା ବି ହଉ, ଗୋବିନ୍ଦ ଦ୍ୱାରା ପ୍ରଭୁର ଶେଷ ପ୍ରସାଦ ପାଇଲା। ପ୍ରେମୀ ମତ ଦୁଇଜଣ ନାଚିତେ ଲାଗିଲା, ମହାପ୍ରଭୁଙ୍କର ପ୍ରସାଦ ପାଇଲେ କିଛି ଆନନ୍ଦ ନ ହେବ ସେମାନେ। ଭାଗବତ ଭଗବତ ଗୀତାରେ କୁହାଯାଇଛି, ପ୍ରସାଦ ସର୍ବ ଦୁଃଖାନାମ ହାନି ରସ ପଜାୟତେ ପ୍ରସନ୍ନ ଚେତୁ ସେ ଆସି ବୁଦ୍ଧି କର୍ଯ୍ୟ ପ୍ରତିଷ୍ଠତେ। ଆମେ ଯେଉଁ ପ୍ରସାଦ ପାଉଛେ, ପ୍ରସାଦ ପାଇଲେ କ'ଣ ତାର ଫଳ? ପ୍ରସାଦ ସର୍ବ ଦୁଃଖାନାମ, ଯେତେ ଦୁଃଖ ରହିଛି ସେ ଦୁଃଖଟି ନଷ୍ଟ ହୋଇଯିବ, ହାନି ରସ ପଜାୟତେ। ଏବଂ ସେ ଦୁଃଖ ଚାଲିଗଲେ ସେ ପ୍ରସନ୍ନ ହୋଇଯିବେ, ପ୍ରସନ୍ନ ହେଲେ ପ୍ରସନ୍ନ ଚେତସୁ ଆସୁ ବୁଦ୍ଧି କର୍ଯ୍ୟ ପ୍ରତିଷ୍ଠା, ତାଙ୍କ ବୁଦ୍ଧି ଠିକ ଭାବ ବୁଦ୍ଧି ଠିକ ସ୍ତରକୁ ଆସିବ, ଯେଉଁ ବୁଦ୍ଧି ଦ୍ୱାରା ସେ ଭଗବାନ ଭଜନ କରିପାରିବେ, ଭଗବାନ ଜ୍ଞାନ ପ୍ରାପ୍ତ ହୋଇପାରିବେ। ଏଇଭଳି ଭାବେ ପ୍ରସାଦର ମହିମା ରହିଛି। ତେଣୁ ହରିଦାସ ଠାକୁର ଏବଂ ରୂପ ଗୋସ୍ୱାମୀ ଏଇ ଦୁଇଜଣ ଭଗବାନଙ୍କ ମହାପ୍ରସାଦ ପ୍ରାପ୍ତ ହୋଇକରି ଆନନ୍ଦରେ ନୃତ୍ୟ କରିବା ପାଇଁ ଲାଗିଲେ, ଆନନ୍ଦ ନୃତ୍ୟ କରିବା ପାଇଁ ଲାଗିଲେ। ପ୍ରେମୀ ମତେ ଦୁଇଜଣ ନାଚିତେ ଲାଗିଲା। ଆର ଦିନ ପ୍ରଭୁ ରୂପେ ମିଲିଆ ବସିଲା, ସର୍ବଙ୍ଗ ଶିରୋମଣି ପ୍ରଭୁ କହିତେ ଲାଗିଲା। ତାପରେ ଆଉ ଗୋଟେ ଦିନ ସଂକ୍ଷେପରେ ସେ ବର୍ଣ୍ଣନା କରାଯାଉଛି, ମହାପ୍ରଭୁଙ୍କ ଲୀଳା, ରଥଯାତ୍ରା ଲୀଳା ବିସ୍ତାର ଭାବେ ମଧ୍ୟ ଲୀଳାରେ ସେ ବର୍ଣ୍ଣନା କରାଯାଇଛି। ଏଇ ରଥଯାତ୍ରାର କଥା ଆସିବ, ଏଇଠି ରଥଯାତ୍ରାର କଥା ଆସିବ। ତା ପରଦିନ କ'ଣ କଲେ ମହାପ୍ରଭୁ, ସେମିତି ଜଗନ୍ନାଥଙ୍କୁ ଦର୍ଶନ କରିକିରି ଇଏ ସରିଯାଇଛି, କ'ଣ ରଥଯାତ୍ରା ସରିଯାଇଛି, ସରିଗଲା ପରେ ପୁଣି ଭଗବାନଙ୍କ ଦର୍ଶନ ମିଳିଲା। ଦର୍ଶନ ମିଳିଲା ପରେ ଅଣସର ଅଣସର ସମୟରେ ସବୁ ମହାପ୍ରଭୁ ଯାଆନ୍ତି, ଆରାରନାଥ ଯାଆନ୍ତି, ଭଗବାନ ଦର୍ଶନ ନ ପାଇକିରି ସେ ରହିପାରନ୍ତି ନାହିଁ, ଚାଲିଯାଆନ୍ତି ଆରାରନାଥ ଭଗବାନ ଦର୍ଶନ ପାଇବା ପାଇଁ। ଆରାରନାଥ ଯେଉଁ ରହିଛନ୍ତି, ଆରାରନାଥ ବିଷ୍ଣୁ ଯେଉଁଭଳି ଭାବରେ ଯେଉଁ ରହିଛନ୍ତି ରାସଲୀଳାରେ ଭଗବାନ ଅନ୍ତର୍ଧ୍ୟାନ ହୋଇଯାଇଥିଲେ, ଗୋପୀମାନେ ସବୁ ଅନ୍ୱେଷଣ କରୁଥିଲେ ଭଗବାନଙ୍କର, ତେବ କଥା ଅମୃତମ ଇତ୍ୟାଦି ଗାନ କରିକରି ଯାଇକରି ଭଗବାନ କ'ଣ କଲେ, ଚତୁର୍ଭୁଜ ରୂପରେ ଧାରଣ କରିକି ଉପସ୍ଥିତ ହୋଇଗଲେ। ଉପସ୍ଥିତ ହୋଇଗଲେ ଯେତେବେଳେ ଗୋପୀମାନେ ବିଷ୍ଣୁଙ୍କୁ ଦେଖିକି ପ୍ରଣାମ କରି ପଳାଇଗଲେ, ଆଉ କିଛି କହିଲେ ସେଇ ଭଗବାନ କୃଷ୍ଣ ବିଷ୍ଣୁ ହୋଇଯାଇଥିଲେ। ତେଣୁ ସେଇଭଳି ଭାବରେ ସେଇ କୃଷ୍ଣ ଯେତେବେଳେ ବର୍ତ୍ତମାନ କଦାଚ କାଳନ୍ତି ତଟ ବିଭିନ୍ନ ସଙ୍ଗୀତ କରଭୋ, ସେଇ ଭଗବାନ କୃଷ୍ଣ ଯେ ଜଗନ୍ନାଥ ମନ୍ଦିରରେ ରହିଛନ୍ତି ବର୍ତ୍ତମାନ, ସିଏ ମଧ୍ୟ ରାସଲୀଳାରେ ଅନ୍ତର୍ଧାନ ହେଲା ଭଳି ସେ ଅନ୍ତର୍ଧାନ ହୋଇକି ଯାଇକି ପ୍ରକଟ ହୋଇଗଲେ, ଯାଇକି କେଉଁଠି ଆରାରନାଥରେ। ତେଣୁ ମହାପ୍ରଭୁ ଗୋପୀ ଭାବରେ ଯାଇକି ସେ ପହଞ୍ଚିଗଲେ, ଗୋପୀ ଭାବରେ ତାଙ୍କୁ ଯେତେବେଳେ ଦେଖିଲେ ଭଗବାନ ଦର୍ଶନ କଲେ, ରାଧାରାଣୀ ଯେତେବେଳେ ଭଗବାନ ଦର୍ଶନ କଲେ, ବିଷ୍ଣୁ ତାଙ୍କ ରୂପକୁ ରଖିପାରିଲେ ନାହିଁ, ଛପେଇ ପାରିଲେ ନାହିଁ, କୃଷ୍ଣ ଦ୍ୱିଭୁଜ ରୂପରେ ତାଙ୍କ ପାଖରେ ଆବିର୍ଭାବ ହୋଇଗଲେ। ସେହିଭଳି ଭାବରେ ରୂପ ଗୋସ୍ୱାମୀ ଆମର ମହାପ୍ରଭୁ ଯେତେବେଳେ ଗଲେ ଆରାରନାଥ, ସେଠି ଭଗବାନ ଦର୍ଶନ କଲେ, ଭଗବାନ କୃଷ୍ଣ ରୂପରେ ତାଙ୍କୁ ଦର୍ଶନ କଲେ, ଏବଂ ସେଇଠି ଯେଉଁ ପଥର ରହିଛି ପ୍ରଣାମ କରୁଥିଲା ବେଳେ ସେ ପଥରଟି ତରଳି ଯାଇଥିଲେ, ପଥରଟି ବର୍ତ୍ତମାନ ମଧ୍ୟ ରହିଛି, ଆପଣ ଗଲେ ଦେଖିବେ। ସେଠି ଆମର ଇସ୍କନ ତରଫରୁ ଭୋଗ ମଣ୍ଡପ ଇତ୍ୟାଦି କେତୋଟି କାର୍ଯ୍ୟ କରାଯାଇଛି ସେଠି ମନ୍ଦିରରେ, ଏବଂ ସେଇଠି ଯେଉଁ ରହିଛନ୍ତି ପଥରଟି ରହିଛନ୍ତି, ସେଠି ପୂଜା ପାଉଛନ୍ତି। ପଥରରେ ଭଗବାନଙ୍କ ଶରୀରର ସବୁ ଚିହ୍ନ ସବୁ ରହିଛି ସେଠି, ସେ ପଥରରେ। ପଶୁ ପକ୍ଷୀ ଜୋରେ ପାଷାଣ ବିଦରେ ଶୁଣି ଯାର ଗୁଣ ଗାଥା, ଏଇଭଳି ଭାବରେ ପଥର ତରଳି ଯାଏ, ପଶୁ ପକ୍ଷୀ ଝୁରନ୍ତି ଭଗବାନଙ୍କର ଗୁଣ ଗାଥା, ଏଭଳି ଭାବରେ ରହିଛି ପଥର ତରଳି ଯାଇଛି, ସେ ବର୍ତ୍ତମାନ ମଧ୍ୟ ରହିଛି ଆରାରନାଥରେ ଗଲେ ଆପଣ ଦେଖିବେ ଏଥର। ଏଇଭଳି ଭାବରେ ଭଗବାନ ଯାଇକରି ସର୍ବଜ୍ଞ ଶିରୋମଣି ପ୍ରଭୁ କହିତେ ଲାଗିଲା। ସର୍ବଜ୍ଞ ଶିରୋମଣି ଭଗବାନ ଜାଣନ୍ତି ସବୁ କଥା। ତେଣୁ ଏଇଭଳି ଭାବରେ କହିଲେ କ'ଣ ନା, କୃଷ୍ଣର ବାହିର ନାହିଁ କରିଅ ବ୍ରଜ ହୋଇତେ, ବ୍ରଜ ଛାଡ଼ି କୃଷ୍ଣ କବୁ ନାଦାନ କାହାନ୍ତି। ଭଗବାନ କେବେ ହେଲେ ବ୍ରଜଭୂମିକୁ ଛାଡ଼ିକିରି ଯାଆନ୍ତି ନାହିଁ। ଆମେ ଯେଉଁ ଲୀଳା ହେଉଛି, ଭଗବାନ 11 ବର୍ଷ କାଳ ଲୀଳା କଲେ ବୃନ୍ଦାବନରେ, ତାପରେ ଗଲେ ମଥୁରା, ତାପରେ ଗଲେ ଦ୍ୱାରକା, ଆଉ ଫେରି ନାହାନ୍ତି। କିନ୍ତୁ ପ୍ରକୃତ କଥା ହେଉଛି ଭଗବାନ ବୃନ୍ଦାବନ ଛାଡ଼ି କୁଆଡ଼େ ଯାଆନ୍ତି ନାହିଁ। ଏସବୁ ଅଦ୍ଭୁତ ତତ୍ତ୍ୱ ସବୁ ରହିଛି, ଅଦ୍ଭୁତ ତତ୍ତ୍ୱ। ଯେଉଁ ଆସିକରି ଯେଉଁ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ମଥୁରାର ବନ୍ଦୀଶାଳରେ, ଭଗବାନ ବସୁଦେବ ତାଙ୍କୁ ନେଇକିରି ଯାଇକିରି ନନ୍ଦ ମନ୍ଦିରରେ ନନ୍ଦ ଆଳରେ ରଖିକିରି ଆସିଥିଲେ। ଯଖନ କୃଷ୍ଣ ଜନ୍ମିଲ ଦେବକୀ ଉଦରେ, ମଥୁରାର ଦେବଗଣ ପୁଷ୍ପ ବୃଷ୍ଟି କରେ, ବସୁଦେବ ରଖିବା ହେଲେ ନନ୍ଦର ମନ୍ଦିରରେ, ନନ୍ଦରେ ଆଳୟ କୃଷ୍ଣ ଦିନେ ଦିନେ ବାଡ଼େ। ତେଣୁ ଯେତେବେଳେ ଅକ୍ରୁର ଆସିକି ନେଲେ କୃଷ୍ଣ ବଳରାମଙ୍କୁ, ସେହି କୃଷ୍ଣ ଗଲେ, ସିଏ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କି ସେହି କୃଷ୍ଣ ଗଲେ, ଯେଉଁ କୃଷ୍ଣ ତୁ ବସୁଦେବ ଆଣିଥିଲେ, କିନ୍ତୁ ଯେଉଁ କୃଷ୍ଣ ନନ୍ଦରାଜଙ୍କର ନନ୍ଦମହାରାଜଙ୍କ ପୁତ୍ର ଯଶୋଦାଙ୍କ ପୁତ୍ର, ସେ କୃଷ୍ଣ ସେଇଠି ରହିଲେ, ସେ କୃଷ୍ଣ ଗଲେ ନାହିଁ। ଇଏ ଏକ ଥିଲେ, ଦୁଇ ହେଲେ, ପୁଣି ଏକ ହେଇଗଲେ, ଅଲଗା ହେଇକରି ତାଙ୍କର ଅପ୍ରକଟ ଭାବ ଲୀଳା ଲୀଳା ଚାଲିଲା ବୃନ୍ଦାବନରେ। ବୃନ୍ଦାବନ ପରିତ୍ୟଜ ପାଦମ ଏକମ ନଗଚ୍ଛନ୍ତି, ବୃନ୍ଦାବନ ଛାଡ଼ିକି ଭଗବାନ କୁଆଡ଼େ ଯାଆନ୍ତି ନାହିଁ। ଏ ତତ୍ତ୍ୱକୁ ଜାଣିବା ଏତେ ସହଜ ଜିନିଷ ନୁହଁ, ଯାହା ହେଲେ ଆମେ ଜାଣିଯାଉଛେ। ତେଣୁ ଏହିଭଳି ଭାବରେ ମହାପ୍ରଭୁ କହିଲେ, କୃଷ୍ଣର ବାହିରେ ନାହିଁ କରେ ବ୍ରଜ ହୋଇତେ, ବ୍ରଜଠାରୁ ସେ ନାଟକ ଲେଖୁଥିଲେ ନା, ଗୋବିନ୍ଦ ଲୀଳାମୃତ ଲେଖୁଥିଲେ। ତେଣୁ ଯେତେବେଳେ ପାଟିରେ ଆସିଲା ବେଳେ ସତ୍ୟଭାମା କହିଥିଲେ, ସେଇଟା ମୋର ନାଟକ ଅଲଗା କର। ଏଠି ମହାପ୍ରଭୁ ମଧ୍ୟ ସେ କଥା କହୁଛନ୍ତି, ମହାପ୍ରଭୁ କହିଲେ, କୃଷ୍ଣରେ ବାହିରେ ନାହିଁ କରିଅ ବ୍ରଜ ହୋଇତେ, ବ୍ରଜଠାରୁ ଅଲଗା କୃଷ୍ଣକୁ ନେବ ନାହିଁ, କୃଷ୍ଣ ସବୁବେଳେ ବ୍ରଜରେ ରହିଛନ୍ତି, ତାଙ୍କ ଲୀଳା ଚାଲିଛନ୍ତି। କୃଷ୍ଣର ଲୀଳା ଆମେ କହିଥିଲୁ, ସବୁ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି, ଆଚାର୍ଯ୍ୟମାନେ ସବୁ ଟୀକାରେ କହିଛନ୍ତି, ଆମେ କଥା କହିଥିଲୁ, ସବୁ କହିଛୁ ସେଇଟା। ମଥୁରାକୁ ଗଲେ ଭଗବାନ ନନ୍ଦ ମହାରାଜ ଯାଇଥିଲେ, ନନ୍ଦ ମହାରାଜ ଫେରିଲେ କୃଷ୍ଣ ଆସିଲେ ନାହିଁ, କିନ୍ତୁ କୃଷ୍ଣ ଦୁଇ ସେଟ୍ରେ ଦୁଇଟା ହୋଇଗଲେ, ଗୋଟେ ସେଟ୍ ନନ୍ଦ ମହାରାଜ ସହିତ ନନ୍ଦ ମହାରାଜ ଏକୁଟିଆ ଆସୁଛନ୍ତି, ଆଉ ଗୋଟେ ସେଟ୍ରେ ନନ୍ଦ ମହାରାଜ କୃଷ୍ଣଙ୍କ ସହିତ ଆସୁଛନ୍ତି। ଏ ତତ୍ତ୍ୱଟା ସମସ୍ତେ ଜାଣନ୍ତି ନାହିଁ, ଏଇଟା ଗଭୀର ତତ୍ତ୍ୱ, ମାନେ ଗୋପନୀୟ କଥା, ଏଇଟାକୁ ସମସ୍ତେ ଜାଣିନାହାନ୍ତି। ବିଶ୍ୱନାଥ କବିଟା କିନ୍ତୁ ଭାଷାରେ କହିଛନ୍ତି, ସେ ବହୁତ ଏତେ ସହଜ ଜିନିଷ ନୁହେଁ ଏସବୁ କଥା ଗୁଡ଼ାକ ସବୁ। ଭଗବାନ ଲୀଳା ବୃନ୍ଦାବନରେ ଚାଲିଛି, କିନ୍ତୁ ସମସ୍ତେ ଜାଣିପାରୁନାହାନ୍ତି। ତେଣୁ ଆମେ ସବୁ ଯେତେବେଳେ ଯାଇଥିଲେ, ଉଦ୍ଧବ ଯାଇଥିଲେ, ସେଇଟାକୁ ପ୍ରକାଶ କରାଯାଇଛି, ଆଚାର୍ଯ୍ୟ ଟୀକାରେ ସେଇଟା କହିଛନ୍ତି। ଏକ ସମୟରେ ବୃନ୍ଦାବନ ଲୋକମାନେ କ'ଣ ଗୋପୀମାନେ ଭଗବାନ ବିରହରେ ରହିଛନ୍ତି, କିଏ ଭଗବାନ ମିଳନରେ ରହିଛନ୍ତି, କାହା ସହିତ ଭଗବାନ ପ୍ରକଟ ହେଉଛନ୍ତି, କାହା ସହିତ ଭଗବାନ ଅପ୍ରକଟ ରହିଛନ୍ତି। ଏଇଭଳି ଭାବେ ବୃନ୍ଦାବନ ଲୀଳା ଚାଲିଛି, ଉଦ୍ଧବ ସେଠି ଦର୍ଶନ କଲେ। ତେଣୁ ଏଇଟା କହୁଛନ୍ତି ମହାପ୍ରଭୁ, କୃଷ୍ଣ ଯଦୁ ସମ୍ଭୂତ ଯାହା ପୂର୍ଣ୍ଣ ସୋ ଅସ୍ତିତ ପର ବୃନ୍ଦାବନ ପରିତ୍ୟଜ୍ୟ ସୋ କ୍ୱଚିତ୍ ନୈବ ଗଚ୍ଛତି। ତାର ଅର୍ଥ ହେଉଛି, ଯଦୁକୁମାର କୃଷ୍ଣ ହେଉଛନ୍ତି ବାସୁଦେବ କୃଷ୍ଣ, ବାସୁଦେବ ଇଏ ହେଉଛନ୍ତି ଯଦୁବଂଶରେ ଆସୁଛନ୍ତି, ତାଙ୍କର ପୁତ୍ର ହେଉଛନ୍ତି ବାସୁଦେବ, ଇଏ ହେଉଛନ୍ତି ବାସୁଦେବ କୃଷ୍ଣ, ସେ ନନ୍ଦନନ୍ଦନ କୃଷ୍ଣଙ୍କ ଠାରୁ ଭିନ୍ନ ଅଟନ୍ତି, ନନ୍ଦନନ୍ଦନ କୃଷ୍ଣ ଅଲଗା। ସେଇଥିପାଇଁ ମହାପ୍ରଭୁଙ୍କ ଜୀବନୀ ବିଷୟରେ କୁହାଯାଏ, ବିଶ୍ୱନାଥ ଠାକୁର ଗୋଟିଏ ଶ୍ଳୋକରେ ମହାପ୍ରଭୁଙ୍କ ଲାଇଫ୍ ହିଷ୍ଟ୍ରିକୁ କହିଛନ୍ତି, ଜୀବନୀ ବର୍ତ୍ତମାନଙ୍କୁ ବର୍ଣ୍ଣନା କରିଛନ୍ତି, ସେଇଟା ହେଉଛି ଆରାଧ୍ୟ ଭଗବାନ ରଜସତନୟ, ଭଗବାନ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ବସୁଦେବ ତନୟ ନୁହଁ, ବ୍ରଜେଶ ତନୟ କହିଲେ ନନ୍ଦନନ୍ଦନ, ସେ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। କିନ୍ତୁ ତାଙ୍କ ଭିତରେ ତଫାତ୍ ରହିଛି, ଏହି ଶ୍ଳୋକରେ କୁହାଯାଉଛି, ଯଦୁକୁମାର କୃଷ୍ଣ ହେଉଛନ୍ତି ବାସୁଦେବ କୃଷ୍ଣ, ସେ ନନ୍ଦନନ୍ଦନ କୃଷ୍ଣଙ୍କ ଠାରୁ ଭିନ୍ନ ଅଟନ୍ତି, ନନ୍ଦନନ୍ଦନ କୃଷ୍ଣ ଅଲଗା, ବାସୁଦେବ ନନ୍ଦନ କୃଷ୍ଣ ଅଲଗା। ଯଦି ଯଦୁକୁମାର କୃଷ୍ଣ ମଥୁରା ଏବଂ ଦ୍ୱାରକାଦିରେ ତାଙ୍କର ଲୀଳା ପ୍ରକାଶ କରନ୍ତି। ମଥୁରାରେ ଆମେ ଶୁଣୁଛୁ ଲୀଳା ଶୁଣୁଛୁ ସକାଳ ବେଳା, ଏବଂ ଆ ପରେ ପରେ ଦ୍ୱାରକା ଲୀଳା ଆରମ୍ଭ ହେବ। ଇଏ ହେଉଛି ଯଦୁ କୁମାର କୃଷ୍ଣ, ଯଦୁବଂଶରେ ଆସିଥିବା କୃଷ୍ଣ। କିନ୍ତୁ ବ୍ରଜନନ୍ଦନ ବ୍ରଜେନ୍ଦ୍ରନନ୍ଦନ କୃଷ୍ଣ ବୃନ୍ଦାବନ ପରିତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ। ବ୍ରଜେନ୍ଦ୍ରନନ୍ଦନ କୃଷ୍ଣ ନନ୍ଦନନ୍ଦନ କୃଷ୍ଣ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ, ସେ ସବୁ ବୃନ୍ଦାବନରେ ରହିଛନ୍ତି, ତାଙ୍କ ଲୀଳା ସବୁ ଚାଲିଛି। ଇଏ ଅପ୍ରକଟ ଲୀଳା ଚାଲିଛି, ପ୍ରକଟ ରୂପରେ ଚାଲି ନାହିଁ ସେଇଟା। ତେଣୁ ଏତକ ହିଁ ମହାପ୍ରଭୁ ମଧ୍ୟାହ୍ନ ଚଳିଲା ରୂପ ଗୋସ୍ୱାମୀ ମାନେ କିଛି ବିସ୍ମୟ ହେଇଗଲା। ରୂପ ଗୋସ୍ୱାମୀ କଥା ଯଦି ଶୁଣିଲେ ବହୁତ ବିସ୍ମୟ ଆଶ୍ଚର୍ଯ୍ୟ ହେଇଗଲେ। ମହାପ୍ରଭୁ ଏକଥା ପାଇଦେଇ ପଳାଇଗଲେ, ତାଙ୍କର ସ୍ନାନ କରିବାକୁ ପଳାଇଲେ ସମୁଦ୍ରକୁ। ମହୋଦଧୀ ଭଗବତୀତା ଭଗବାନ କହିଛନ୍ତି କ'ଣ ସରସାମସ ସାଗର ସ୍ଥିର ଜଳମାନ ଭିତରେ, ମାନେ ଯେଉଁ କ'ଣ ଏଇଟା ସ୍ରୋତ ଶୁଣନ୍ତି ଗୋଟେ ସ୍ଥାନ ରହିବା ଜୟତାରାମ ସାଗର ହେଉଛି ଭଗବାନ ଗୋଟେ ତେଣୁ ବିଭୂତି, ଭଗବାନ ବିଭୂତି ସାଗର ସରସାମସ ସାଗର। ତେଣୁ ମହାପ୍ରଭୁ ସବୁବେଳେ ଯାଇକି ସେଠି ସ୍ନାନ କରନ୍ତି, ମହୋଦଧୀରେ ସ୍ନାନ କରନ୍ତି ସବୁଦିନ। ତେଣୁ ଏଇଟା କହିଦେଇକି ପଳାଇଗଲେ ସେ ସ୍ନାନ କରିବା ପାଇଁ, ଏଣେ ରୂପ ଗୋସ୍ୱାମୀ ବିସ୍ମୟ ହୋଇଯାଉଛନ୍ତି କଥା ଶୁଣିକରି। ତେଣୁ ପୃଥକ କ'ଣ ପାଇଁ ବିସ୍ମୟ ହେଉଛନ୍ତି ନା, ପୃଥକ ନାଟକ କରିତେ ସତ୍ୟଭାମ ଆଜ୍ଞା ଦେଲ, ଜାଣିଲୁ ପୃଥକ ନାଟକ କରିତେ ପ୍ରଭୁ ଆଜ୍ଞା ହେଲ। ତେଣୁ ସେ କଥା ପ୍ରଭୁ ମଧ୍ୟ ମହାପ୍ରଭୁ ମଧ୍ୟ ସେ କଥା କହିଲେ, ତୁମେ ଅଲଗା ଅଲଗା ନାଟକ କର। ତେଣୁ ଏଇ ଦୁଇଟି ନାଟକ ବିଷୟରେ ଏଠି ବର୍ଣ୍ଣନା କରାଯିବ ଏଇ ଅଧ୍ୟାୟରେ, ଆମେ କିଛି କିଛି ଜାଣିବା ଶୁଣିବା। ଆମର ତ ସେସବୁ ଉପରେ ଆଗ୍ରହ ଇଏ ନାହିଁ, ଏତେ ଜ୍ଞାନ ନାହିଁ। ତେଣୁ ପୂର୍ବେ ଦୁଇ ନାଟକ ଛିଲ ଏକତ୍ର ରଚନା, ଦୁଇ ଭାଗ କରି ଏବେ କରିମୁ ଘଟଣା। ସେ ସବୁ ଲୀଳାକୁ ଗୋଟିଏ ଗୋଟିଏ ନାଟକ କରିଥିଲେ, କିନ୍ତୁ ବର୍ତ୍ତମାନ ଯେତେବେଳେ ସତ୍ୟଭାମା କହିଲେ ପୁଣି ମହାପ୍ରଭୁ ମଧ୍ୟ କହିଲେ, ତେଣୁ ଅଲଗା ଅଲଗା କରିକି ଦୁଇଟି ନାଟକ କଲେ। ସେଇଟାକୁ କ'ଣ କ'ଣ ସିଏ ଗୋଟେ ହେଉଛି ବିଦଗ୍ଧ ମହାଧବ, ଗୋଟେ ହେଉଛି ଲଳିତ ମହାଧବ, ବିଦଗ୍ଧ ମହାଧବ ଲଳିତ ମହାଧବ। ଦୁଇ ନାନ୍ଦି ପ୍ରସ୍ତାବନା ଦୁଇ ସଂଗଠନା ପୃଥକ କରିବା ଲେଖି କରିବା ଭାବନା, ଏ ଯେଉଁ ଗ୍ରନ୍ଥ ଲେଖା ହେବ ନାଟକ ଲେଖା ହେବ ତା'ର ସବୁ ବିଭିନ୍ନ ପ୍ରକାର ରହିଛି, ଉପକ୍ରମଣିକା ମଙ୍ଗଳାଚରଣ ଇତ୍ୟାଦି, ଏସବୁ ଅଲଗା ଅଲଗା କରିକି ରଚନା କଲେ ସିଏ। ପୃଥକ ନାଟକ ଦ୍ୱୟ ହେଲା ବିଦଗ୍ଧ ମହାଦେବ ଏବଂ ଲଳିତ ମହାଦେବ। ବିଦଗ୍ଧ ମହାଦେବରେ କୃଷ୍ଣଙ୍କର ବୃନ୍ଦାବନ ଲୀଳା ଓ ଲଳିତ ମହାଦେବରେ କୃଷ୍ଣଙ୍କର ଦ୍ୱାରକା ଓ ମଥୁରା ଲୀଳା ଆଦି ବର୍ଣ୍ଣନା ଅଛି। ବିଦଗ୍ଧ ମହାଦେବ ହେଉଛି ଭଗବାନଙ୍କର ବୃନ୍ଦାବନ ଲୀଳା, ଏବଂ ଲଳିତ ମହାଦେବ ହେଉଛି ଭଗବାନଙ୍କ ଦ୍ୱାରକା ଏବଂ ମଥୁରା ଲୀଳା। ଏ ହେଉଛି ବିଦଗ୍ଧ ମହାଦେବ ଲଳିତ ମହାଦେବ। ରଥଯାତ୍ରା ଜଗନ୍ନାଥ ଦର୍ଶନ କରିଲା, ରଥ ଉପରେ ପ୍ରଭୁର ନୃତ୍ୟ କୀର୍ତ୍ତନ ଦେଖିଲା। ରଥଯାତ୍ରାର କଥା କୁହାଯାଉଛି, ରଥଯାତ୍ରାରେ ଜଗନ୍ନାଥଙ୍କ ଦର୍ଶନ କରିଲେ ମହାପ୍ରଭୁ, ଦର୍ଶନ କରିକିରି ରଥ ଉପରେ ପ୍ରଭୁର ନୃତ୍ୟ କୀର୍ତ୍ତନ ଦେଖିଲା। ରଥର ଅଗ୍ରରେ ମହାପ୍ରଭୁ ନୃତ୍ୟ କରୁଥିଲେ କୀର୍ତ୍ତନ କରୁଥିଲେ। ଏସବୁ ଲୀଳା ମଧ୍ୟ ଲୀଳାରେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଯେତେବେଳେ ଚାଲୁଥିଲା ସାତଟି ଦଳରେ କୀର୍ତ୍ତନ ଚାଲିଥିଲା, ସାତଟି ଦଳ ସବୁ ମୁଖ୍ୟ ମୁଖ୍ୟ ତାଙ୍କର ପାର୍ଷଦମାନେ ସବୁ ଥିଲେ, କିଏ କୀର୍ତ୍ତନ କରୁଥିଲେ, କିଏ କୋଳ ବଜାଉଥିଲେ, କିଏ ମୃଦଙ୍ଗ ବଜାଇ ଏସବୁ କର୍ତ୍ତାଳ ବଜାଉଥିଲେ, କିଏ ନୃତ୍ୟ କରୁଥିଲେ, ଏଇଭଳି ଭାବରେ ସାତଟି ସଂକୀର୍ତ୍ତନ ଦଳ ହୋଇଥିଲା। କିନ୍ତୁ ମହାପ୍ରଭୁ ଏକ ସମୟରେ ସାତଟି ଜାଗାରେ ଉପସ୍ଥିତ ଥିଲେ, ସାତଟି ଜାଗାରେ କେମିତି ଭଗବାନ ନୃତ୍ୟ କରୁଥିଲେ ଏକ ସମୟରେ, ଏଇଟାକୁ ସମସ୍ତେ ଦେଖିପାରୁନଥିଲେ, କେତେ ଜଣ ଭାଗ୍ୟବାନ ଦେଖୁଥିଲେ। ଏଇଟା କୃଷ୍ଣ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ସମସ୍ତେ ଦେଖିପାରୁନଥିଲେ ସେଇଟା। ତେଣୁ ଏଇଠି କହୁଛନ୍ତି ଏଇଟାକୁ ରୂପ ଗୋସ୍ୱାମୀ ଦେଖିଲେ, ପ୍ରଭୁର ନୃତ୍ୟ ଶ୍ଳୋକ ଶୁଣି ରୂପ ଗୋସ୍ୱାମୀ ସେଇ ଶ୍ଳୋକାର୍ଥ ରୟା ଶ୍ଳୋକ କରିଲା ତଥାଇ। ମହାପ୍ରଭୁ ଯେଉଁଠି ସବୁ ଶ୍ଳୋକଟି ଆରମ୍ଭ କରୁଥିଲେ ସେ ଶ୍ଳୋକର ଅର୍ଥ ରୂପ ଗୋସ୍ୱାମୀ ମହାପ୍ରଭୁଙ୍କର ଭାବନାଟାକୁ ଜାଣିକରି ରୂପ ଗୋସ୍ୱାମୀ ଆଉ ଗୋଟେ ଶ୍ଳୋକ ରଚନା କଲେ। ପୂର୍ବେ ସେହିସବୁ କଥା କରିଅଛି ବର୍ଣ୍ଣନ, ତଥାପି କହିବା କିଛି ସଂକ୍ଷେପ କଥନ। ଏସବୁ କଥା ମଧ୍ୟ ଲୀଳାରେ ବର୍ଣ୍ଣନା କରାଯାଇଛି, କିନ୍ତୁ ପ୍ରସଙ୍ଗକ୍ରମେ ସେଟାକୁ ସଂକ୍ଷେପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି। ସାମାନ୍ୟ ଏକ ଶ୍ଳୋକ ପଢ଼େ ପ୍ରଭୁ ପଢ଼େ ନ କୀର୍ତ୍ତନେ, କେନେ ଶ୍ଳୋକ ପଢ଼େ ଏହା କେହି ନାହିଁ ଜାଣେ। ଏ ଶ୍ଳୋକଟି ମହାପ୍ରଭୁ କେଉଁ ଭାବରେ ଗାନ କରୁଛନ୍ତି ବା କେଉଁ ଉଚ୍ଚାରଣ କରୁଛନ୍ତି ଏଇଟାକୁ କେହି ଜାଣନ୍ତି ନାହିଁ। ମହାପ୍ରଭୁଙ୍କ ଭାବ, ଭଗବାନଙ୍କର ଯେଉଁ ଭାବ କିଏ ଜାଣିବ, ତାଙ୍କର ଅନ୍ତରଙ୍ଗ ଭକ୍ତ ହିଁ ଜାଣିବ, ଅନ୍ୟମାନେ ଜାଣିପାରିବେ ନାହିଁ। ସଭେ ଏକା ସ୍ୱରୂପ ଗୋସ୍ୱାମୀ ଶ୍ଳୋକର ଅର୍ଥ ଜାଣେ, ଶ୍ଳୋକାନୁରୂପ ଯଦି ପଦ ପ୍ରଭୁକେ ପରାଣ ଆସ୍ୱାଦନେ। ତେଣୁ ମହାପ୍ରଭୁଙ୍କ ଯେଉଁ ଭାବ, ଯେଉଁ ଭାବରେ ଏ ଶ୍ଳୋକ କହୁଛନ୍ତି, ସେ ଭାବଟାକୁ ରୂପ ଗୋସ୍ୱାମୀ ଜାଣନ୍ତି। ସ୍ୱରୂପ ଗୋସ୍ୱାମୀ ସ୍ୱରୂପ ଗୋସ୍ୱାମୀ ସ୍ୱରୂପ ଗୋସ୍ୱାମୀ ସ୍ୱରୂପ ଦାମୋଦର ସ୍ୱରୂପ ଦାମୋଦର ସ୍ୱରୂପ ଗୋସ୍ୱାମୀ ସେ ହିଁ କେବଳ ଜାଣନ୍ତି। ତେଣୁ ଶ୍ଳୋକ ଅନୁରୂପ ପଦ ପ୍ରଭୁକେ କରାଣ ଆସ୍ୱାଦନ, ସେ ଶ୍ଳୋକ ଯେଉଁ ପଢ଼ିଲେ ସେ ଅନୁସାରେ ଏହା ବିଭିନ୍ନ ପ୍ରକାର ସଙ୍ଗୀତ ଗାନ କରି ସେ ସବୁ ଶିଖାନ୍ତି, ମହାପ୍ରଭୁ ଶୁଣାନ୍ତି ଏବଂ ଆସ୍ୱାଦନ କରାନ୍ତି। ତେଣୁ ରୂପ ଗୋସ୍ୱାମୀ ପ୍ରଭୁର ଜାଣିବା ଅଭିପ୍ରାୟ ସେହି ଅର୍ଥେ ଶ୍ଳୋକ କହିଲା ପ୍ରଭୁର ଯେ ଭାବ। ତେଣୁ ମହାପ୍ରଭୁଙ୍କର ଯେଉଁ ମନର ଭାବନା ରହିଛି ଶ୍ଳୋକ ପାଠ କରୁଛନ୍ତି, ତେଣୁ ରୂପ ଗୋସ୍ୱାମୀ ମଧ୍ୟ ଜାଣିପାରିଲେ, ସ୍ୱରୂପ ତ ଆମକୁ ଜାଣିଥିଲେ ରୂପ ଗୋସ୍ୱାମୀ ମଧ୍ୟ ଜାଣିଲେ, ତେଣୁ ସିଏ ମଧ୍ୟ ସେଇଭଳି ଭାବେ ଶ୍ଳୋକ ଲେଖିଲେ। ସେ ଶ୍ଳୋକଟି କ'ଣ, ମହାପ୍ରଭୁ ଯେଉଁ ସେ ରଥଯାତ୍ରା ନୃତ୍ୟ ସମୟରେ ଏ ଶ୍ଳୋକଟି ଆବୃତ୍ତି କରୁଥିଲେ, ସେ ଶ୍ଳୋକଟି କ'ଣ, ଯହ କୌମାର ହରସ ଏବ ହି ବରସ୍ତା ଏବ ଚୈତ୍ର କ୍ଷେପା ସ୍ତ୍ରୀ ଚନ୍ ମିଳିତ ମାଳତି ସୁରଭୟ ପ୍ରୌଢ଼ା କଦମ୍ବା ନିରହା ସା ଚୈବାସ୍ମି ତଥାପି ତତ୍ର ସୁର ସୁରତଭ୍ୟା ପାଲ ଲୀଳା ବିଧୋ ରେବା ରୋଦସୀ ବେତସୀ ତରୁତଳେ ଚେତ ସମୁତ୍କଣ୍ଠେ। ଏସବୁ ସଂସ୍କୃତ କଥା, ସେଥିପାଇଁ ଏଇଟା ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି, ମୁଁ ସେଇଟା କହୁଥିଲି ଇଚ୍ଛା କହୁନଥିଲି କହିବା ପାଇଁ, ଏତେ ସହଜ ଜିନିଷ ନୁହଁ। ଆର ଅର୍ଥ କ'ଣ ନା, ଯେ କୁମାର ଅବସ୍ଥାରେ ମୋର ଚିତ୍ତ ହରଣ କରିଥିଲେ ସେ ବର୍ତ୍ତମାନ ପୁନଃ ମୋର ପତି ହୋଇଛନ୍ତି। ମଧୁମାସର ସେଇ ଜ୍ୟୋତ୍ସ୍ନା ଦୂତ ରଜନୀ ଉପସ୍ଥିତ ହୋଇଛି ପ୍ରସ୍ଫୁଟିତ ମାଳତୀ ପୁଷ୍ପର ସୁଗନ୍ଧରେ ଚତୁର୍ଦ୍ଦିଗ ସୁଗନ୍ଧିତ କଦମ୍ବ କାନରୁ ସେଇ ମୃଦୁ ମନ୍ଦ ମଳୟା ନୀଳ ପ୍ରଭୟ ପ୍ରବାହିତ ହୋଇଛି ସୁରତ ବ୍ୟାପାର ଲୀଳାରେ ମୁଁ ସେହି ନାୟିକା ଉପସ୍ଥିତ ଅଛି, ତଥାପି ମୋର ଚିତ୍ତ ଏ ଅବସ୍ଥାରେ ସନ୍ତୁଷ୍ଟ ନ ହୋଇ ରେବା ତଟସ୍ଥ ବେତସୀ ତଳୁତଳେ ନିମିତ୍ତ ତଳୁତଳ ନିମିତ୍ତ ଅତ୍ୟନ୍ତ ଉତ୍କଣ୍ଠିତ ହୋଇଉଠିଛି, ଏହା ହିଁ ମୋର ଇଚ୍ଛା। ତାର ଅର୍ଥ ହେଉଛି ଆମେ ଲେଖିଲେ ରୂପ ଗୋସ୍ୱାମୀ ତାର ଅର୍ଥ ପ୍ରକାଶ କଲେ, ତାର ଅର୍ଥ କ'ଣ ଏଇଟା କିଏ ଜାଣିନଥିଲେ, କ'ଣ ପାଇଁ ଏଇଟା ମହାପ୍ରଭୁ ଗାନ କରୁଛନ୍ତି, କିନ୍ତୁ ରୂପ ଗୋସ୍ୱାମୀ ଜାଣିଛନ୍ତି। ସେ ସେଇଟାକୁ ରଚନା କଲେ, ସେ କହିଲେ କ'ଣ ନା, ସେ କହୁଛନ୍ତି ପ୍ରିୟ ସ୍ୱୟଂ କୃଷ୍ଣ ସହକରୀ କୁରୁକ୍ଷେତ୍ର ମିଳିତ ତଥା ରାଧା ତଦିଦମ ଉଭୟୋ ସଙ୍ଗମ ସୁଖମ ତଥାପି ଅନ୍ତ ଖେଳ ମଧୁରଂ ମୁରଳୀ ପଞ୍ଚ ମଧୁସେ ମନୋମେ କାଳିନ୍ଦୀ ପୁଲିନା ବିପିନାୟ ସ୍ପୃହତି। ଇଏ ରଥଯାତ୍ରା ରହସ୍ୟ, ରଥଯାତ୍ରା ରହସ୍ୟ ଏଇ ଭାଗବତ ବର୍ଣ୍ଣନା କରାଯାଇଛି ଏ ଲୀଳାଟି, ଦଶମ ସଂଖ୍ୟା 84 ଅଧ୍ୟାୟରେ ଆସିବ ଏ ଲୀଳା। ଯେଉଁ କୁରୁକ୍ଷେତ୍ରରେ ସେଠି ପଡ଼ିଥିଲା ଗୋଟେ ସୂର୍ଯ୍ୟପରାଗ, ସେ ସୂର୍ଯ୍ୟପରାଗ ସମୟରେ ଭଗବାନ ଯାଇଥିଲେ ସେଠିକି, ଦ୍ୱାରକାରେ ଭଗବାନଙ୍କ ଲୀଳା ଚାଲିଥିଲା, ଦ୍ୱାରକାରେ ସେ ସେଠିକି ଯାଇଥିଲେ, ତାଙ୍କର 16,108 ରାଣୀ ଯାଇଥିଲେ, ନନ୍ଦ ମହାରାଜ ଯାଇଥିଲେ, ଏପଟେ ବୃନ୍ଦାବନ ନନ୍ଦ ମହାରାଜ ଯଶୋଦା ଗୋପୀମାନେ ରାଧାରାଣୀ ଗୋପୀମାନେ ଲଳିତା ବିଶାଖା ଇତ୍ୟାଦି ଯେତେ ରହିଛନ୍ତି ସେ ଯାଇଥିଲେ, ସେପଟେ ହସ୍ତିନାପୁରରୁ ଗୌରବମାନେ ଆସିଥିଲେ, ଏପଟେ ଇନ୍ଦ୍ରପ୍ରସ୍ଥରୁ ପାଣ୍ଡବମାନେ ଆସିଥିଲେ, ବହୁତ ମୁନିରୁ ସେ ଆସିଥିଲେ, ବିରାଟ ଆୟୋଜନ ହୋଇଥିଲା ସେଠି ଏ କୁରୁକ୍ଷେତ୍ରରେ। ମା ଭଗବାନ ନିଜେ ସବୁ ଦେଇଛନ୍ତି, ପ୍ରବଚନ ସବୁ ଦେଇଛନ୍ତି, ରାଣୀମାନେ ଆଉ ଦ୍ରୌପଦୀ ଏମାନଙ୍କ ତାଙ୍କ ଭିତରେ ସବୁ ପ୍ରବଚନ ଚାଲିଛି, ଏଣେ ଭଗବାନ ନିଜେ ସବୁ ମୁନି ଋଷିମାନଙ୍କ କଥା କହିଛନ୍ତି, ଏସବୁ କଥା ବହୁତ ରହିଛି। ଦଶମ ସ୍କନ୍ଧ 84 ଆସିବ ସେ ଲୀଳା ସବୁ ବର୍ଣ୍ଣନା କରାଯିବ, ଏବଂ ସେଇଠି ବର୍ଣ୍ଣନା 82 ମଧ୍ୟ ଆରମ୍ଭ କରିଛି, 82, 83, 84, 85। ତେଣୁ ସେଇଠି ବର୍ଣ୍ଣନା କରାଯାଇଛି ଗୋପୀମାନେ ଯେତେବେଳେ ଭଗବାନ ଦର୍ଶନ କଲେ କୃଷ୍ଣଙ୍କୁ, ବହୁତ ଦିନ ପରେ ତାଙ୍କ ଦର୍ଶନ ପାଇଲେ, ତେଣୁ ସେଠି ରାଧାରାଣୀ ଏବଂ କୃଷ୍ଣ ଇତ୍ୟାଦି ଯଦିଓ ମିଳନ ହେଲା, କିନ୍ତୁ ତାଙ୍କୁ ସେଠି ଆନନ୍ଦ ଲାଗିଲା ନାହିଁ, ଆନନ୍ଦ ଲାଗିଲା ନାହିଁ କାହିଁକିନା କୃଷ୍ଣଙ୍କର ବେଶ ପରିବର୍ତ୍ତନ ହୋଇଯାଇଛି, ସିଏ ଆଉ ଗୋପବେଶ ନାହିଁ ତାଙ୍କର, କ୍ଷତ୍ରିୟ ବେଶ, ରାଧା ବେଶ, ମସ୍ତକରେ ମୁକୁଟ ରହିଛି, ଆଉ ହାତୀ ଛତି ଇତ୍ୟାଦି ଏଭଳି ଭାବରେ ସେ ବେଶ ରହିଛି, ତାଙ୍କର ଗୋପବେଶ ନାହିଁ, ତାଙ୍କର କ୍ଷତ୍ରିୟ ବେଶ, ରାଧା ବେଶ, ଏଇଟାକୁ ଦେଖି ରାଧାରାଣୀ ତାଙ୍କୁ ଆନନ୍ଦ ଲାଗୁନାହିଁ, ତେଣୁ ଆନନ୍ଦ ଲାଗୁନାହିଁ, ଗୋପୀମାନଙ୍କୁ ଆନନ୍ଦ ଲାଗୁନାହିଁ, ତେଣୁ ସେ ତାଙ୍କୁ ନେଇଯାଉଛନ୍ତି, ବୃନ୍ଦାବନକୁ ନେଇଯାଉଛନ୍ତି, ରଥଯାତ୍ରାର ରହସ୍ୟ ହେଉଛି ଏଇଟା, ଏଇ କଥା ଏଇଠି ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି ମହାପ୍ରଭୁ ଯେଉଁ ଶ୍ଳୋକ ଗାୟନ କରୁଥିଲେ ରୂପ ଗୋସ୍ୱାମୀ ସେଇଟାକୁ ରଚନା କଲେ, ଅର୍ଥ ହେଉଛି ହେ ସହଚରୀ ବର୍ତ୍ତମାନ ମୁଁ ମୋର ସେ ପ୍ରିୟ କୃଷ୍ଣଙ୍କ ସହ କୁରୁକ୍ଷେତ୍ରରେ ମିଳିତ ହୋଇଛି, ରାଧାରାଣୀଙ୍କର ଭାବ, ଲଳିତା ବିଶାଖାଙ୍କୁ କହୁଛନ୍ତି ହେ ସହଚରୀ ମୁଁ ମୋର ସେ ପ୍ରିୟ କୃଷ୍ଣଙ୍କ ସହ କୁରୁକ୍ଷେତ୍ରରେ ମିଳିତ ହୋଇଛି, ମୁଁ ସେ ରାଧା ଏଠାରେ ଉପସ୍ଥିତ ଅଛି ଏବଂ ଆମେ ଦୁହେଁ ମିଳନସୁଖ ଅନୁଭବ କରୁଛୁ, ତଥାପି ଯମୁନା ତଟବର୍ତ୍ତୀ ସେହି ବନ ପ୍ରଦେଶରେ ପଞ୍ଚମ ତାନରେ ଜଙ୍କୃତ କୃଷ୍ଣଙ୍କର ସେହି ମୋହନ ମୁରଳୀ ସ୍ୱନ ଶୁଣି ଶ୍ରବଣ କରିବା ନିମିତ୍ତ ମୋର ଆଗ୍ରହ ଜାତ ହୋଇଛି। ସେଠି ଭଗବାନ ବଂଶୀ ନାହିଁ, ଭଗବାନ ବଂଶୀ କେବଳ ବୃନ୍ଦାବନରେ ରହିଛି, ମଥୁରାରେ ବା ଦ୍ୱାରକାରେ ଭଗବାନ କେବେ ବଂଶୀବାଦନ କରନ୍ତି ନାହିଁ। ତେଣୁ ରାଧାରାଣୀଙ୍କୁ ଆଉ ସେଟା ଭଲ ଲାଗୁନାହିଁ, କୃଷ୍ଣଙ୍କର ସେ ରୂପ ରାଜା ବେଶ ଏଇଟା ତାଙ୍କୁ ଭଲ ଲାଗୁନାହିଁ, ତେଣୁ ଏ ରଥଯାତ୍ରାର ରହସ୍ୟ ହେଉଛି ଏଇଟା। ସେଥିପାଇଁ ଭଗବାନ କୁରୁକ୍ଷେତ୍ରରୁ ବା କୁରୁକ୍ଷେତ୍ର ବା ସେ ଯେଉଁ ରହିଛି ଭଗବାନ ଯେଉଁ ଜଗନ୍ନାଥ ମନ୍ଦିର ରହିଛନ୍ତି, ସେଠୁ ଯେଉଁ ଆସୁଛନ୍ତି ଗୁଣ୍ଡିଚା ମନ୍ଦିରକୁ, ତାର ଅର୍ଥ ହେଉଛି ଏହିଭଳି ଭାବରେ ସେଠି ସିଏ ରହିଛନ୍ତି ଦ୍ୱାରକା ଐଶ୍ୱର୍ଯ୍ୟରେ ରହିଛନ୍ତି, ଦ୍ୱାରକା ମଥୁରାର ଐଶ୍ୱର୍ଯ୍ୟରେ ରହିଛନ୍ତି, ଏଠି ବୃନ୍ଦାବନର ମାଧୁର୍ଯ୍ୟ, ଏଠି ମାଧୁର୍ଯ୍ୟ ସେଠି ଐଶ୍ୱର୍ଯ୍ୟ, ଏଇ ତଫାତ୍ ହେଉଛି ଏଇଟା। ବୃନ୍ଦାବନ ଏବଂ ମଥୁରା ଦ୍ୱାରକାର ତଫାତ୍ ହେଉଛି ଏଠି ହେଉଛି ମାଧୁର୍ଯ୍ୟ, ସେଠି ହେଉଛି ଐଶ୍ୱର୍ଯ୍ୟ, ସେଠି ସବୁ ବହୁତ ଧନ ସମ୍ପତ୍ତି ରହିଛି, ସବୁ ଭଗବାନଙ୍କର ଅନେକ ଐଶ୍ୱର୍ଯ୍ୟ ସମସ୍ତେ ଜାଣନ୍ତି, କିନ୍ତୁ ଏଠି ଐଶ୍ୱର୍ଯ୍ୟଟା ପ୍ରକାଶ ପାଏ ନାହିଁ, ଏଠି ମାଧୁର୍ଯ୍ୟ ଭାବ, ଏଠି ଚୋର, ଏଠି ତାଙ୍କୁ ବାନ୍ଧନ୍ତି, ଏଠି ତାକୁ ସବୁ ଏଇଭଳି ଭାବେ ନିନ୍ଦା କରନ୍ତି, ତାଙ୍କ ଉପରେ କାନ୍ଧକୁ ଚଢ଼ିଯାଆନ୍ତି, ମା ତାକୁ ବାନ୍ଧନ୍ତି, ଏଇଭଳି ଲୀଳା ବୃନ୍ଦାବନର, ଏଇଟା ହେଉଛି ମାଧୁର୍ଯ୍ୟ ଲୀଳା। ଏଠି ଭଗବାନଙ୍କ ବାଂଶୁରୀ ବାଜେ, ବଂଶୀ ବାଦନ କରନ୍ତି, ମଥୁରାରେ ଦ୍ୱାରକାରେ ଭଗବାନ ବଂଶୀ ନାହିଁ, ତେଣୁ ରାଧାରାଣୀଙ୍କୁ ସେଇଟା ଭଲ ଲାଗୁନାହିଁ, ମହାପ୍ରଭୁ ରାଧାରାଣୀ ଭାବରେ ଆସିଛନ୍ତି, ସେ ଭାବକୁ ଆସ୍ୱାଦନ କରୁଛନ୍ତି, ତେଣୁ ରୂପ ଗୋସ୍ୱାମୀ ସେହି ଭାବରେ ଏହି ଶ୍ଳୋକକୁ ରଚନା କଲେ, ବହୁତ ଗଭୀର ତତ୍ତ୍ୱ ଏସବୁ, ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି, ସେଥିପାଇଁ ମୁଁ ଚାହୁଁନଥିଲି ଏଇଟା କହିବା ପାଇଁ, ଯାହା ଭଗବାନଙ୍କ ଇଚ୍ଛା। ତାଳପତ୍ରେ ଶ୍ଳୋକ ଲେଖି ଚାଲିତେ ରଖିଲା, ସମୁଦ୍ର ସ୍ନାନ କରିବାର ରୂପ ଗୋସ୍ୱାମୀ ଗଲା, ତାଳପତ୍ରରେ ଏହି ଶ୍ଳୋକଟି ଲେଖିକରି ତାଙ୍କର ସବୁ ଚାଳ ରହିଛି, ଚାଳର ଉପରେ ରଖିଦେଲେ, ଖୁସିକରି ଚାଲିଗଲେ ସ୍ନାନ କରିବା ପାଇଁ ସମୁଦ୍ରକୁ, ସମୁଦ୍ରକୁ ସ୍ନାନ କରିବା ପାଇଁ ଚାଲିଗଲେ। ତେଣୁ ଏହି ସମୟରେ ହେନ କାଳେ ପ୍ରଭୁ ଆଇଲା ତାହାର ମିଳିତେ, ଚାଲେ ଶ୍ଳୋକ ଦେଖି ପ୍ରଭୁ ଲାଗିଲା ପଡ଼ିତେ, ପ୍ରଭୁ ସବୁ ଜାଣନ୍ତି, ତେଣୁ ସେ ଦେଖିଲେ ଆରେ ଏଠି କ'ଣ ରହିଛି, କହିକିରି ବାହାର କରିଦେଲେ ସେଇଟାକୁ, ସେ ଶ୍ଳୋକ ରହିଛି ପୋଥିରେ ଲେଖା ହେଇଛି ତାଳପତ୍ରରେ, ତାକୁ କାଢ଼ିକି ଦେଖିଲେ, ଦେଖିଲେ ଶ୍ଳୋକ ପଢ଼ି ପ୍ରଭୁ ଶିଖି ପ୍ରେମାପୃଷ୍ଟ ହେଲା, ହିନ କାଳେ ରୂପ ଗୋସାଇ ସ୍ନାନ କରି ଆଇଲା, ଯେତେବେଳେ ସେଇଟାକୁ ଦେଖିଦେଲେ ତାଳପତ୍ରରେ ଲେଖା ହେଇଛି ଶ୍ଳୋକ, ଏ ଶ୍ଳୋକ ଯେଉଁ ଲେଖା ହେଇଛି ସେ ଲେଖା ଯେଉଁ ଅକ୍ଷର ରହିଛି ମୋତିବଳି ରହିଛି, ଏତେ ସୁନ୍ଦର ଅକ୍ଷର, ମୋତିବଳି ଅକ୍ଷର, କାହାର କାହାର ସୁନ୍ଦର ଅକ୍ଷର ରହିଛି, କାହାର କାହାର ପଢ଼ିହେବନି, ଏଭଳି ରହିଛନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ପଢ଼ିଦେଲେ ସେ ଶ୍ଳୋକକୁ ବହୁତ ଆନନ୍ଦିତ ହୋଇଗଲେ, ଶ୍ଳୋକ ପଢ଼ି କ'ଣ କଲେ, ଶ୍ଳୋକ ପଢ଼ି ପ୍ରଭୁ ସୁଖେ ପ୍ରେମାବିଷ୍ଟ ହେଲା, ପ୍ରେମରେ ଆବିଷ୍ଟ ହୋଇଗଲେ ମହାପ୍ରଭୁ ଭଗବାନ, ତାଙ୍କର ମନର ଭାବକୁ ରୂପ ଗୋସ୍ୱାମୀ ଭଗବାନ ରାଧାରାଣୀ ଭାବରେ ଆସିଛନ୍ତି, ରାଧାରାଣୀ ଭାବକୁ ଆସ୍ୱାଦନ କରୁଛନ୍ତି, ସେ ଭଗବାନ କୃଷ୍ଣ ସେ, କିନ୍ତୁ ଭକ୍ତ ଭାବରେ ରାଧାରାଣୀଙ୍କ ଭାବରେ ସେ ଆସିଛନ୍ତି, ଏଇଟାକୁ ରୂପ ଗୋସ୍ୱାମୀ ଲେଖିଦେଲେ ଯେତେବେଳେ, ସେତେବେଳେ ସେ ବହୁତ ଆନନ୍ଦିତ ହୋଇଗଲେ। ଆମର ଗୋଟେ କଥା ଅଛି, ପ୍ରଭୁପାଦ ମହାରାଜ ଭକ୍ତ ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ବ୍ୟାସ ପୂଜାରେ ପ୍ରଭୁପାଦ ମହାରାଜ ଗୋଟେ ଲେଖିଥିଲେ ଗୋଟେ ମାନେ ତାଙ୍କର ଗୋଟେ ଲେଖା ଦେଇଥିଲେ ଯେଉଁଠାରେ ତାକୁ ପଢ଼ିକିରି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ବହୁତ ଆନନ୍ଦିତ ହୋଇଗଲେ। କାହିଁକି ନା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେଉଁ ମନର ଭାବଟାକୁ ଭକ୍ତି ବେଦାନ୍ତ ପ୍ରଭୁପାଦ ମହାରାଜ ସେଟା ଲେଖିକି ସେଇଟା ବ୍ୟକ୍ତ କରିଥିଲେ। ତେଣୁ ଶିଷ୍ୟ ଯେ ତାଙ୍କର ଗୁରୁଙ୍କର ମନୋଭାବକୁ ଜାଣିପାରନ୍ତି। ଆମେ କହିଥିଲୁ ଗୋଟେ ଶ୍ଳୋକ ଅଛି, ଉତ୍ତମ ଚିନ୍ତିତ ପୂର୍ଜା, ଉତ୍ତମ କିଏ ନା ତାଙ୍କର ଯିଏ ରହିଛନ୍ତି ପିତା ବା ତାଙ୍କର ଗୁରୁ ବା ତାଙ୍କର ସ୍ୱାମୀ, ତାଙ୍କର ମନୋଭାବକୁ ଜାଣିକି ସେ ଜାଣିପାରନ୍ତି ଉତ୍ତମ, ସେମାନେ ସବୁ ଉତ୍ତମ ସ୍ତରରେ ଅଛନ୍ତି। ତେଣୁ ମହାପ୍ରଭୁ ଏଇଟା ଦେଖିକି ପ୍ରେମପୃଷ୍ଟ ହୋଇକରି ବହୁତ ଆନନ୍ଦିତ ହେଲେ। ସେହି ସମୟରେ ରୂପ ଗୋସ୍ୱାମୀ ଆସି ପହଞ୍ଚିଗଲେ, ସ୍ନାନ ସରି ଆସି ପହଞ୍ଚିଗଲେ। ରୂପ ଗୋସ୍ୱାମୀ ଆସି ପହଞ୍ଚିଗଲେ, ପ୍ରଭୁ ଦେଖି ଦଣ୍ଡବତ ପ୍ରାଙ୍ଗଣ ପଡ଼ିଲା, ପ୍ରଭୁ ତାହାରେ ଚାପଡ଼ ମାରି କହିତେ ଲାଗିଲା। ରୂପ ଗୋସ୍ୱାମୀ ଯେତେବେଳେ ଦେଖିଲେ ଆସି ପହଞ୍ଚିଗଲେ ଘରେ ତାଙ୍କ ବସାରେ, ଆସି ଦେଖିଲେ ମହାପ୍ରଭୁ ସେଠି ରହିଛନ୍ତି, ପ୍ରେମପୃଷ୍ଠରେ ରହିଛନ୍ତି, ବହୁତ ଆନନ୍ଦିତ ସହକାର ରହିଛନ୍ତି। କ'ଣ ପାଇଁ ରହିଛନ୍ତି ସେ ଜାଣିନାହାନ୍ତି, କିନ୍ତୁ ଯାହା ବି ହେଉ ମହାପ୍ରଭୁ ଦେଖିକିରି ସେ ଦଣ୍ଡବତ କଲେ, ପ୍ରଣାମ କଲେ। ପ୍ରଭୁ କ'ଣ କଲେ, ତାଙ୍କୁ ଗୋଟେ ଚାପୁଡ଼ା ମାରିଲେ, ପ୍ରଭୁ ତାଙ୍କୁ ଗୋଟେ ଚାପୁଡ଼ା ମାରିଲେ, କହିକି କହିଲେ ଏଭଳି ଭାବରେ କହିଲେ ଗୁଡ଼ ମୋର ହୃଦୟ ତୁଇ ଜାଣିଲା କେମାନେ, ଏତେ କହି ରୂପେ କହିଲା ଦୃଢ଼ ଆଲିଙ୍ଗନେ। ରୂପ ଗୋସ୍ୱାମୀ କହିଲେ, ମୋର ଯେଉଁ ମନର ଭାବ ତୁ କେମିତି ଜାଣିଲୁ, କହିକିରି ତାକୁ ଆଲିଙ୍ଗନ କଲେ। ସେହି ଶ୍ଳୋକ ଲୟା ପ୍ରଭୁ ସ୍ୱରୂପେ ଦେଖାଇଲା, ସ୍ୱରୂପେର ପରୀକ୍ଷା ଲାଗି ତାହାରେ ପୁଛିଲା। ସେହି ଶ୍ଳୋକକୁ ନେଇକରି ଭଗବାନ ଗଲେ ତାଙ୍କର ଯେଉଁ ରହିଛନ୍ତି ମଠ ଗମ୍ଭୀରା ମଠରେ, ସେଇଠି ଗଲେ, ସେଠି ଯାଇକି ସ୍ୱରୂପ ଦାମୋଦର ସହିତ ଆଲୋଚନା ଚାଲିଛି। ସ୍ୱରୂପ ଦାମ ଦେଖାଇଲେ ପରୀକ୍ଷା କରିବା ପାଇଁ, ସ୍ୱରୂପେର ପରୀକ୍ଷା ଲାଗି ତାହାରେ ପୁଛିଲା। ଭଗବାନ ସବୁ ପରୀକ୍ଷା କରନ୍ତି, ଏଇଭଳି ଭାବେ ପରୀକ୍ଷା ହେବ। ସ୍ୱରୂପ ଗୋସ୍ୱାମୀ କ'ଣ ପରୀକ୍ଷା ପାସ୍ ହେବେ କି ଫେଲ୍ ହେବେ ଆସନ୍ତାକାଲି ଆମେ କହିବା। ବର୍ତ୍ତମାନ ସମୟ ହୋଇଗଲା ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଚୈତନ୍ୟ ଚରିତାନ୍ତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୁନ୍ଦ କି, ଗାଈ ଗୋପ୍ରମାନନ୍ଦେ।